ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ବିଶ୍ୱସ୍ତରୀୟ ସାମଗ୍ରୀଗୁଡ଼ିକୁ ସୁଲଭ ମୂଲ୍ୟରେ ଉତ୍ପାଦନ କରିପାରିବାର ସାମର୍ଥ୍ୟ ରଖିଥିବାରୁ ବର୍ତ୍ତମାନ ସମଗ୍ର ବିଶ୍ୱର ଆସ୍ଥାଭାଜନ ହୋଇପାରିଛି। ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ସିବିଆଇ ତଦନ୍ତ ଲାଗି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପବିତ୍ର ଇଦ୍ ଉଲ୍ ଫିତର ପର୍ବ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ 3 ୱିକେଟରେ ପରାସ୍ତ କରିଛି। ଆଜି ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ବିଶ୍ୱସ୍ତରୀୟ ସାମଗ୍ରୀଗୁଡ଼ିକୁ ସୁଲଭ ମୂଲ୍ୟରେ ଉତ୍ପାଦନ କରିପାରିବାର ସାମର୍ଥ୍ୟ ରଖିଥିବାରୁ ବର୍ତ୍ତମାନ ସମଗ୍ର ବିଶ୍ୱର ଆସ୍ଥାଭାଜନ ହୋଇପାରିଛି। ଯୁକ୍ତରାଷ୍ଟ୍ର ଆମେରିକାର ଏକ ପତ୍ରିକାକୁ ସାକ୍ଷାତକାର ଦେଇ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ଏକ ବିଶ୍ୱସ୍ତ ତଥା ନିରନ୍ତର ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଲାଗି ଭାରତ ବର୍ତ୍ତମାନ ବିଶ୍ୱର ଉପଯୁକ୍ତ ସ୍ଥାନ। ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଲାଗି ଗତ 10 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍ ଅର୍ଥବ୍ୟବସ୍ଥା ତାଲିକାର 1ଦଶ ସ୍ଥାନରୁ 5ମ ସ୍ଥାନକୁ ଉନ୍ନୀତ ହୋଇପାରିଛି। ତେବେ ଆଗାମୀ ଦିନରେ ଭାରତ ବିଶ୍ୱର 3ୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା ରୂପେ ପରିଣତ ହୋଇପାରିବ ବୋଲି ଦେଶବାସୀ ଆଶାବାଦୀ ଅଛନ୍ତି। ବର୍ତ୍ତମାନ ଭାରତ ମହାକାଶ, କୃତ୍ରିମ ବୁଦ୍ଧିମତା, ସବୁଜ ଶକ୍ତି, ସେମିକଣ୍ଡକ୍ଟର ଭଳି କ୍ଷେତ୍ରଗୁଡ଼ିକ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବାଧିକ ଦାରିଦ୍ର୍ୟ ଦୂରୀକରଣ ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ କରି 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିପାରିଛି। ବର୍ତ୍ତମାନର କେନ୍ଦ୍ର ସରକାର ଦେଶର କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବା ଅଞ୍ଚଳ ଲାଗି କାର୍ଯ୍ୟ କରୁନାହାନ୍ତି, ବରଂ ଜାତି ଧର୍ମବର୍ଣ୍ଣ ନିର୍ବିଶେଷରେ ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଯେଭଳି ସମସ୍ତ କଲ୍ୟାଣକାରୀ ଯୋଜନାର ସୁଫଳ ପହଞ୍ଚିପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ତାଙ୍କ ସରକାର ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ବାର୍ତ୍ତା ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ସିବିଆଇ ତଦନ୍ତ ଲାଗି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଟିଏସ୍ ଶିଭାଗ୍ନନମ୍ ଏବଂ ବିଚାରପତି ହିରମୟ ଭଟ୍ଟାଚାର୍ଯ୍ୟଙ୍କ ଡିଭିଜନ୍ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ସନ୍ଦେଶଖାଲି ଘଟଣା ସମ୍ପର୍କରେ ସମସ୍ତ ମାମଲା ଲାଗି ଗତ ଗୁରୁବାର ଦିନ ଅଦାଲତରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ହାଇକୋର୍ଟ ଏଥିଲାଗି ଏକ ଇମେଲ୍ ଆଇଡି ପ୍ରସ୍ତୁତ କରିବା ସହ ଏହାକୁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରସାର କରିବା ଲାଗି ସିବିଆଇକୁ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉତ୍ତର 24 ପ୍ରଗଣାର ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ଇମେଲ୍ ଆଇଡିକୁ ସର୍ବାଧିକ ପ୍ରସାର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଅଦାଲତ କହିଛନ୍ତି। ଆଗାମୀ 15 ଦିନ ମଧ୍ୟରେ ସମସ୍ତ ପକ୍ଷର ବିଭିନ୍ନ ଅଭିଯୋଗ ସିବିଆଇ ନିକଟରେ ଦାଖଲ କରିବା ପାଇଁ ମଧ୍ୟ ହାଇକୋର୍ଟ କହିଛନ୍ତି। ସନ୍ଦେଶଖାଲିରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଅଭିଯୋଗ ସହିତ ଜମି ହଡ଼ପ ପ୍ରସଙ୍ଗ ଏବଂ ବେଆଇନ ଭାବେ ଚାଷଜମିଗୁଡ଼ିକୁ ମତ୍ସ୍ୟଚାଷ ପାଇଁ ରୂପାନ୍ତରିତ କରିବା ଘଟଣାର ତଦନ୍ତ ସିବିଆଇ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଘଟଣାରେ ଅଭିଯୋଗକାରୀଙ୍କର ନାମକୁ ଗୋପନ ରଖିବା ଲାଗି ଅଦାଲତ ସିବିଆଇକୁ କହିଛନ୍ତି। ସନ୍ଦେଶଖାଲିର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଓ ଏଲ୍ଇଡି ବଲ୍ବ ଲଗାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି କ୍ୟାମେରା ଏବଂ ଏଲ୍ଇଡି ବଲ୍ବର ଖର୍ଚ୍ଚ ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାର ବହନ କରିବ ବୋଲି ହାଇକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା 2 ମେ ତାରିଖକୁ ଅଦାଲତ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ସନ୍ଦେଶଖାଲିଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଦାୟିତ୍ୱ ମଧ୍ୟ ସିବିଆଇକୁ ହସ୍ତାନ୍ତର କରାଯାଇଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡ ଗସ୍ତ କରି ଋଷିକେଶଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଘରୱାଲ ଡିଭିଜନ ଅନ୍ତର୍ଗତ ତେହେରି, ହରିଦ୍ୱାର ଓ ପାଉରୀ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ଲାଗି ଶ୍ରୀ ମୋଦି ପ୍ରଚାର କରିବେ। ଉତ୍ତରାଖଣ୍ଡର 5ଟିଯାକ ଲୋକସଭା ଆସନ ଲାଗି ଆସନ୍ତା 19 ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ କରାଯିବା ପ୍ରସଙ୍ଗରେ ସ୍ୱଷ୍ଟୀକରଣ ଦେଇ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହାଦ୍ୱାରା ଏନ୍ଡିଏ ସରକାର ଏକ ଦେଶ ଏକ ସମ୍ବିଧାନ ଭାବନାକୁ ଉଚିତ ମାର୍ଗରେ କାର୍ଯ୍ୟକାରୀ କରିପାରିଛି। ଗତକାଲି ବିଦର୍ଭର ରାମଟେକ୍ଠାରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି ରାମଟେକ୍ ଓ ନାଗପୁର ଲୋକସଭା ଆସନ ଲାଗି ପ୍ରତିଯୋଗିତା କରୁଥିବା ମହାୟୁତି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଅବସରରେ ସମାଜରେ ଅନୁସୂଚିତ ଜାତି ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗ ଲୋକଙ୍କର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଂସ୍କାରମୂଳକ ତଥା ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି କହିଛନ୍ତି ଶ୍ରୀ ମୋଦି। କହିଛନ୍ତି ଚଳିତ ବର୍ଷ ରାମନବମୀ ଦିନ ଭଗବାନ ରାମଚନ୍ଦ୍ର ଅଯୋଧ୍ୟାଠାରେ ବହୁ ବର୍ଷ ପରେ ନିଜ ମନ୍ଦିରରୁ ଭକ୍ତଙ୍କୁ ଦର୍ଶନ ଦେବେ। 500 ବର୍ଷ ପରେ ଭଗବାନ ରାମଚନ୍ଦ୍ର ଅଯୋଧ୍ୟାରେ ନିଜ ଘରକୁ ଫେରିଛନ୍ତି ଏବଂ ଏହା ରାମଟେକ୍ ସମେତ ସମଗ୍ର ଦେଶ ପାଇଁ ଏକ ଖୁସିର ମୁହୂର୍ତ୍ତ। ବିରୋଧୀ କଂଗ୍ରେସ ଦଳକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତରତ୍ନରେ ସମ୍ମାନିତ କରାଯିବା ପ୍ରସଙ୍ଗକୁ ମଧ୍ୟ ଏହି ଦଳ ବିରୋଧ କରିଥିଲା। ମାତ୍ର ଏନ୍ଡିଏ ସରକାର ଏହି ପ୍ରସଙ୍ଗକୁ ସମର୍ଥନ କରିବା ସହିତ ଡକ୍ଟର ଆମ୍ବେଦକରଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରିଥିଲା। ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା ନାଗପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମହାରାଷ୍ଟ୍ରରେ ମହାୟୁତି ସହ ମେଣ୍ଟ ହେବା ଦ୍ୱାରା ବିଦର୍ଭର 10 ଯାକ ଲୋକସଭା ଆସନ ଏନ୍ଡିଏ ସପକ୍ଷରେ ଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଆସନ୍ତା 19 ତାରିଖ ଦିନ ପୂର୍ବାଞ୍ଚଳ ବିଦର୍ଭର ନାଗପୁର ରାମଟେକ୍ ଭାନ୍ଦ୍ରା ଗୋନ୍ଦିଆ ଚନ୍ଦ୍ରପୁର ଓ ଗଡ଼ଚିରୋଲିଠାରେ ସଂସଦୀୟ ଆସନ ଲାଗି ମତଦାନ ଅନୁଷ୍ଠିତ ହେବ। ପବିତ୍ର ରମଜାନ ମାସର ସମାପ୍ତ ଅବସରରେ ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ମସ୍ଜିଦ୍ ଓ ଇଦ୍ଗାଠାରେ ସାମୂହିକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ଦିଲ୍ଲୀରେ ଜାମା ମସ୍ଜିଦ୍ ଫତେପୁର ମସ୍ଜିଦ୍ ଓ ସାହିଲ ଇଦ୍ଗାରେ ସାମୂହିକ ପ୍ରାର୍ଥନା ସଭା କରାଯିବ। ଇଦ୍ ଉଲ୍ ଫିତର ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ବାର୍ତ୍ତାରେ ଇଦ୍ ଉଲ୍ ଫିତରକୁ ପ୍ରେମ ଓ ଭ୍ରାତୃତ୍ୱର ପର୍ବ ଭାବେ ଅଭିହିତ କରିଛନ୍ତି। ଏହାଦ୍ୱାରା ଏକତା ବୃଦ୍ଧି ପାଇବା ସହିତ ଗରିବ ଲୋକଙ୍କୁ ସାହାଯ୍ୟ ମନୋବୃତ୍ତି ମଧ୍ୟ ଜାଗ୍ରତ ହୋଇଥାଏ। ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ସହ ସମାଜର ସମୃଦ୍ଧି ଦିଗରେ ମିଳିତ ଉଦ୍ୟମ କରିବା ଲାଗି ଏହି ପର୍ବ ପ୍ରେରଣା ଦେଇଥାଏ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି ଇଦ୍ ଉଲ୍ ଫିତର ପର୍ବ ଆମକୁ ଏକତା କ୍ଷମା ଦୟା ଓ ଭ୍ରାତୃତ୍ୱ ଭାବର ମୂଲ୍ୟ ସମ୍ପର୍କରେ ସ୍ମରଣ କରାଇଥାଏ। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପର୍ବ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି ଏକତା ଓ ଦୟାଭାବ ପ୍ରସାର ହେଉ ବୋଲି ପ୍ରାର୍ଥନା କରିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 3 ପରାସ୍ତ କରିଛି। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 3 ହରାଇ 196 ରନ୍ କରିଥିଲା। ଦଳ ପକ୍ଷରୁ ରିୟାନ୍ ପରାଗ 48 ବଲ୍ରୁ ସର୍ବାଧିକ 76 ରନ୍ କରିଥିବା ବେଳେ ଅଧିନାୟକ ସଞ୍ଜୁ ସାମସନ 38 ବଲ୍ରୁ 68 ରନ୍ କରି ଅପରାଜିତ ଥିଲେ। ଗୁଜରାଟ ଟାଇଟନ୍ସ ପକ୍ଷରୁ ରସିଦ୍ ଖାଁ ଉମେଶ ଯାଦବ ଓ ମୋହିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 197 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 7 ହରାଇ ନିର୍ଦ୍ଧାରିତ 20 ଓଭରର ଶେଷ ବଲ୍ରେ ରସିଦ୍ ଖାଁଙ୍କ ଏକ ଚୌକା ସହିତ ଆବଶ୍ୟକ ରନ୍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ 44 ବଲ୍ରୁ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। ରସିଦ୍ ଖାଁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜି ମୁମ୍ବାଇର ୱାଙ୍କଡ଼େ ଷ୍ଟାଡିୟମ୍ଠାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଚୀନ୍ର ନିଙ୍ଗ୍ବୋଠାରେ ଚାଲିଥିବା ଏସୀୟ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ର ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର 2 ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସେ ମାଲେସିଆର ଗୋ ଜିନ୍ ୱିଙ୍କୁ 18-21 21-14 21-19 ସେଟ୍ରେ ପରାସ୍ତ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ଗତକାଲି ଚୀନ୍ର ଲୁ ଗୁଆଙ୍ଗଜୁଙ୍କୁ 17-21 23-21 ଓ 23-21 ସେଟ୍ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆଜି ସେ ତାଇୱାନର ଲିନ୍ ଚୁନ୍ ୟୁଙ୍କୁ ଭେଟିବେ। ଇତିମଧ୍ୟରେ ମହିଳା ଡବଲ୍ସ ବର୍ଗରେ ଭାରତର ଅଶ୍ୱିନୀ ପୋନାପ୍ପା ଓ ତାନିଶା କାଷ୍ଟ୍ରୋ ପ୍ରି କ୍ୱାର୍ଟର ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ବିଶ୍ୱସ୍ତରୀୟ ସାମଗ୍ରୀଗୁଡ଼ିକୁ ସୁଲଭ ମୂଲ୍ୟରେ ଉତ୍ପାଦନ କରିପାରିବାର ସାମର୍ଥ୍ୟ ରଖିଥିବାରୁ ବର୍ତ୍ତମାନ ସମଗ୍ର ବିଶ୍ୱର ଆସ୍ଥାଭାଜନ ହୋଇପାରିଛି। ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ସିବିଆଇ ତଦନ୍ତ ଲାଗି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପବିତ୍ର ଇଦ୍ ଉଲ୍ ଫିତର ପର୍ବ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ବର୍ତ୍ତମାନ ପାଇଁ ଏତିକି।